ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀର ରାୟ ପିଥୋରାଠାରେ ଭଗବାନ ବୁଦ୍ଧଙ୍କ ସହ ଜଡ଼ିତ ପବିତ୍ର ପିପରହାୱା ଅବଶେଷର ଆନ୍ତର୍ଜାତିକ ପ୍ରଦର୍ଶନକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକ ସମାଧାନ ଦିଗରେ ସହାୟକ ହୋଇଛି ପ୍ରଗତି ପ୍ଲାଟଫର୍ମ। ଗୁଆହାଟୀରୁ କୋଲକାତା ମଧ୍ୟରେ ଖୁବ୍ ଶୀଘ୍ର ଚଳାଚଳ କରିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ରନ୍ଧନ ଗ୍ୟାସ୍ ମୂଲ୍ୟବୃଦ୍ଧି ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟକୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଖଣ୍ଡନ ଏବଂ ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ମଧ୍ୟରାତ୍ରିରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 40କୁ ବୃଦ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀର ରାୟ ପିଥୋରା ସାଂସ୍କୃତିକ କମ୍ପ୍ଲେକ୍ସରେ ଭଗବାନ ବୁଦ୍ଧଙ୍କ ସହ ଜଡ଼ିତ ପବିତ୍ର ପିପରହାୱା ଅବଶେଷର ଆନ୍ତର୍ଜାତିକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ଏହି ପ୍ରଦର୍ଶନୀରେ ପ୍ରଥମ ଥର ପାଇଁ ପ୍ରାୟ ଏକ ଶତାବ୍ଦୀରୁ ଅଧିକ ସମୟ ପରେ ପିପରହାୱା ଅବଶେଷଗୁଡ଼ିକୁ ନୂଆଦିଲ୍ଲୀ ଜାତୀୟ ସଂଗ୍ରହାଳୟ ଏବଂ କୋଲକାତାସ୍ଥିତ ଭାରତୀୟ ସଂଗ୍ରହାଳୟରୁ ଏକତ୍ର କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ 1898 ଆବିଷ୍କୃତ ପିପରହାୱା ଅବଶେଷ ବୌଦ୍ଧ ଧର୍ମର ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ଏହା ପ୍ରାଚୀନ କପିଳବସ୍ତୁ ସହ ଜଡ଼ିତ, ଯେଉଁଠାରେ ଭଗବାନ ବୁଦ୍ଧ ପ୍ରାରମ୍ଭିକ ଜୀବନ ବିତାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ପ୍ରମୁଖ ପ୍ଲାଟଫର୍ମ ପ୍ରଗତି ଏହାର 50ତମ ବୈଠକର ସଫଳ ପରିଚାଳନା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବା ପରେ ପ୍ରଗତି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଜନସାଧାରଣଙ୍କ ଅଭିଯୋଗର ବାସ୍ତବ ସମୟ ଯାଞ୍ଚ ଓ ସମାଧାନ କରିବା କ୍ଷେତ୍ରରେ ସଫଳତା ଅର୍ଜନ କରିଛି। ଏହି ପ୍ଲାଟଫର୍ମ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟଗୁଡ଼ିକୁ ଗୋଟିଏ ଡିଜିଟାଲ୍ ଇଣ୍ଟରଫେସ୍ରେ ଏକତ୍ର କରିପାରିଛି। ଏକ ଦଶନ୍ଧି ଧରି ପ୍ରଗତି ନିଷ୍ପତ୍ତି ଗ୍ରହଣ କରିବା କ୍ଷେତ୍ରରେ ସଫଳତା ପାଇଥିବା ବେଳେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ସମସ୍ୟାଗୁଡ଼ିକ ସମାଧାନ କରିବାରେ ସହାୟକ ହୋଇଛି। ଏହା କେବଳ ତଦାରଖ ନୁହେଁ, ବରଂ ପ୍ରଶାସନ କ୍ଷେତ୍ରରେ ସଂସ୍କାର ପାଇଁ ଏକ ପ୍ଲାଟଫର୍ମ ଭାବେ ଉଭା ହୋଇଛି। ଆଜି ଏହି ବିଶେଷ ଶୃଙ୍ଖଳାରେ ଆମେ ବୈରାବୀ ସାଇରାଙ୍ଗ ରେଳ ଲାଇନ୍ ଉପରେ ଜାଣିବା, ଯାହା ପ୍ରଥମ ଥର ପାଇଁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୁକ୍ତ ହୋଇଥିଲା। ବୈରାବୀ ସାଇରାଙ୍ଗ ରେଳ ଲାଇନ୍ ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ, ଯାହା ମିଜୋରାମକୁ ରେଳ ସଂଯୋଗ ପ୍ରଦାନ କରିବା ସହ ଏହାକୁ ଜାତୀୟ ରେଳ ନେଟୱାର୍କ ସହିତ ଯୋଡ଼ିପାରିଛି। 51 କିଲୋମିଟରରୁ ଅଧିକ ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ 2008 ମଞ୍ଜୁର କରାଯାଇଥିଲା ଏବଂ 2014 ନଭେମ୍ବରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। 2016 ପ୍ରଧାନମନ୍ତ୍ରୀ ମୋଦି ପ୍ରଗତି ବୈଠକରେ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। ସମୀକ୍ଷା ସମୟରେ ପ୍ରକଳ୍ପର ପ୍ରଗତି ପ୍ରାୟ 11% ଥିଲା। ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ପ୍ରଭାବିତ କରୁଥିବା ପ୍ରମୁଖ ସମସ୍ୟାଗୁଡ଼ିକ ମଧ୍ୟରୁ ଜାତୀୟ ରାଜପଥ 154 ଖରାପ ଅବସ୍ଥା ଦାୟୀ ଥିଲା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟକୁ ଜାତୀୟ ରାଜପଥ 154 ଉନ୍ନତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବୈରାବୀ ସାଇରାଙ୍ଗ ରେଳ ଲାଇନ୍ର ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପ ପ୍ରଗତି ବ୍ୟବସ୍ଥା ମାଧ୍ୟମରେ ସମ୍ଭବ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସଫଳତାର ସହ ସାଇକେଲ ଚାଳନା କରିଥିବା ଏସ୍ ସୁରେଶ କୁମାରଙ୍କୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଫଳତା କେବଳ ପ୍ରଶଂସନୀୟ ଏବଂ ପ୍ରେରଣାଦାୟକ ନୁହେଁ, ବରଂ ଶ୍ରୀ କୁମାରଙ୍କ ଦୃଢ଼ତା ଏବଂ ଅଟଳ ମନୋଭାବର ପ୍ରମାଣ ମଧ୍ୟ। ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି ଯେ ଏପରି ପ୍ରୟାସ ସମାଜ ପାଇଁ ଫିଟ୍ନେସ୍ ଏବଂ ଦୃଢ଼ତାର ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରେ। ବିଶେଷକରି ଏହା ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଗତ ଅସୁବିଧାକୁ ଦୂର କରି ହାସଲ କରାଯାଇପାରିଛି। ପ୍ରଧାନମନ୍ତ୍ରୀ ଶ୍ରୀ କୁମାରଙ୍କ ସହ ଫୋନ୍ ଯୋଗେ କଥା ହୋଇ ତାଙ୍କ ସାହସ, ପ୍ରୟାସ ଏବଂ ଦୃଢ଼ତାର ପ୍ରଶଂସା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଗୁଆହାଟୀ ଏବଂ କୋଲକାତା ମଧ୍ୟରେ ଖୁବ୍ ଶୀଘ୍ର ଚଳାଚଳ କରିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ 15 ଦିନ ମଧ୍ୟରେ ଏହି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ଟ୍ରେନ୍ର ଦ୍ରୁତତମ ଚଳାଚଳ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। 16 କୋଚ୍ ବିଶିଷ୍ଟ ଏହି ସ୍ଲିପର ଟ୍ରେନ୍ 1000ରୁ 1500 କିଲୋମିଟର ପର୍ଯ୍ୟନ୍ତ ଦୂରଗାମୀ ଯାତ୍ରା ପାଇଁ ବିକଶିତ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଯାତ୍ରୀଙ୍କୁ ଅତ୍ୟାଧୁନିକ ଓ ଆରାମଦାୟକ ସୁବିଧା ପ୍ରଦାନ ବ୍ୟବସ୍ଥା ଏହି ଟ୍ରେନ୍ରେ ରହିଛି।
ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଆଗାମୀ କୁଛ ହି ଦିନ ମେ इस रूट पर पहली वंदे भारत स्लीपर को इनॉग्रेट करेंगे, फ्लैग ऑफ करेंगे। ये रेलवे के लिए और देश के लिए और हमारे यात्रियों के लिए एक बहुत ही बड़ा माइलस्टोन है।
आपण माने संवाद सुनुछंती आकाशवाणीरु। घरोई ग्राहकंक पई रंधन गैस मूल्यरे कोनोसी परिवर्तन होइनथिबा केन्द्र पेट्रोलियम ओ प्राकृतिक गैस मंत्रालय स्पष्ट करिछि। गतकाली केतक गणमाध्यमरे एभली रिपोर्ट प्रकाशित होइथिला। सूचना अनुजाई केतक गणमाध्यमरे सिलिंडर पिछा 111 टंका वृद्धि करा जाइथिबा रिपोर्ट करा जाइथिला, तबे एहा संपूर्ण भित्तिहीन बोली मंत्रालय सूचना देइछि। 2025 मसीहा भारतर विकास यात्रार एक निर्णायक अध्याय भावे उभा होता। एथिरे सरकारंक द्वारा प्रणीत नीति देशर विकास पई फलप्रद सब्यस्त होता। आमर स्वतंत्र सीरीज संस्कारर वर्षे आसन्तु जानिबा 2025 रे प्रजुक्ति विद्या क्षेत्र में भारतर विकास संपर्क। 2025 मसीहा भारतर वैज्ञानिक एवं प्रजुक्ति विद्या यात्रा एक निर्णायक मोड़ में पहुंचा। देशर प्रजुक्ति विद्या क्षेत्र में अभूतपूर्व परिवर्तन घटीला, जहां बृहत परिमाण निवेश एवं संस्थागत संस्कार द्वारा संभव होता। कृत्रिम बुद्धिमत्ता क्षेत्र में देशर घटीथिबा उन्नतिर सुफल अत्यंत गुरुत्वपूर्ण थिला। एआई मिशन अधीन सरकार नैतिक मानव केंद्रिक एआई सिस्टम निर्माण पर 10,000 कोटी टंकारु अधिक व्ययबरात करी एहा प्रति प्रतिबद्धता प्रकाश करिथिले। संप्रति भारत स्टानफोर्ड विश्वविद्यालय 2025 ग्लोबल एआई भाइब्रेंसी रैंकिंग रे तृतीय स्थान रे रहिछि। 2025 मध्य सेमिकंडक्टर क्षेत्र में सफलता हासिल करिथिला। गत वर्ष भारत नोएडा एवं बेंगलुरु रे 3 नैनोमीटर चिप डिजाइन पर 2 प्रकल्प आरंभ करिथिला। सेहिपरि गत वर्ष सेप्टेम्बर रे देशर प्रथम स्वदेशी भाव विकसित विक्रम 32-बिट चिप प्रधानमंत्री नरेन्द्र मोदी को सेमिकन इंडिया 2025 सम्मेलन में प्रदान करा जायथिला। गत वर्ष मध्य महाकाश एवं रणनैतिक प्रजुक्ति विद्यारे गुरुत्वपूर्ण माइलखुंड स्थापन करा जायथिला। विश्वर सबुठारु उन्नत पृथ्वी पर्यवेक्षण राडार उपग्रह निसार सफल उत्क्षेपण सह प्रधानमंत्री मोदी गतमासरे हैदराबाद रे स्कायरूट एरोस्पेसर नूतन इन्फिनिटी कैंपस उद्घाटन करिथिले एवं कंपनीर प्रथम कक्षपथ रकेट विक्रम 1 रो उन्मोचन करिथिले। स्विट्जरलैंड रो क्रांस मोंटाना स्की रिसोर्ट स्थित एक बार रे नुआवर्ष मध्यरात्रि रे घटीथिबा विस्फोरण रे 40 जन लोक प्राण हरैथिबा बेले 115 जन आहत होइछन्ती। सेठाकार पुलिस सूत्रु मिलिथिबा सूचना अनुजाई आहत मानंकु निकटस्थ डाक्तरखाना रे भर्ती करा जाइछि ओ उद्धारकारी दल उद्धार कार्य जारी रखिछन्ती। हेलिकॉप्टर एवं आंबुलांस जोगे आहत मानंकु उद्धार करा जाय डाक्तरखाना को निया जाउछि। सेठाकार स्थानीय सरकार एही घटना को स्वतंत्र परिस्थिति भाबे घोषणा करिछन्ती। विस्फोरण रे आहत मृतक मानंकु चिन्हट करि समानक परिवार वर्गंकु खबर देबा कार्य जारी रहिछि। तबे एही घटना पछरे कोनोसी संदेहजनक कारण नथिबा सेठाकार सरकार कहिछन्ती। केन्द्र दक्षता विकास एवं उद्यमिता राष्ट्रमंत्री जयंत चौधरी अध्यक्षतार एक उच्चस्तरीय अधिवेशन सहित सप्ताहव्यापी कौशल मंथन कार्यक्रम शेष हो गतमास 23-31 तारीख पर्यंत एही कार्यक्रम जरिया मंत्रालय पक्षर् विभिन्न विभाग प्रतिष्ठान एवं प्रमुख अंशीदारमानंक सह देशर दक्षता इकोसिस्टम को सुदृढ़ करिबा नै विचार विमर्श कर आलोचनारे एक प्रतिक्रियाशील फलाफलमुखी एवं भविष्यतपाई प्रस्तुत दक्षता ढांचा निर्माण उपरे गुरुत्व दिया जाइथिला। मंत्रालय सूचना अनुजाई कार्यक्रमरे आईटीआई पई फलाफल आधारित ग्रेडिंग क्षमतार अधिक प्रतिनिधित्व माध्यमरे विकेन्द्रीकरण एवं कार्यदक्षता सूचक भली प्रस्तावगुडिक उपरे आलोचना करा जाइथिला। द्रुतगतिरे विकसित होउथिबा प्रजुक्ति विद्या क्षेत्ररे प्रासंगिकता सुनिश्चित करिबा पई निरंतर पाठ्यक्रम उन्नतीकरण शिल्प एवं नमनीय तालीम मॉडल उपरे मध्य एथिरे गुरुत्व दिया जाइथिला। संसदर सद्य समाप्त शीतकालीन अधिवेशनरे रद्द एवं संशोधन आईन 2025 गृहीत होइथिला। ए आईन लक्ष्य वर्तमान समय प्रचलन नथिबा एवं अनावश्यक आईन गुडीकु रद्द करी आईनगत ढांचाकु सरल करिबा। ए आईन अनुजाई 1886 रु 2023 पर्यंत 71 अप्रासंगिक आईनकु रद्द करा जाइछि जहां अनावश्यक थिला। आईनकु स्पष्ट एवं वर्तमान प्रशासन सहित अधिक सुसंगत करिबा पई सिविल प्रोसीजर संहिता साधारण धारा आईन उत्तराधिकार आईन एवं विपर्य परिचालन आईन समेत 4 मुख्य आईनकु मध्य एही आईन अधीन संशोधन करा जाइछि। मुख्य संवाद पुणि थरे नुआदिल्लीर राय पिथोराठारे आसंताकाली भगवान बुद्धंक सह जड़ित पवित्र पीपर हवा अवशेषर आंतर्जातिक प्रदर्शनकु उद्घाटन करिबे प्रधानमंत्री। देशर प्रमुख भित्तिभूमि प्रकल्परे सृष्टि होउथिबा प्रतिबंधक समाधान दिगरे सहायक होइछि प्रगति प्लाटफर्म। ଗୁଆହାଟୀରୁ କୋଲକାତା ମଧ୍ୟରେ ଖୁବ୍ ଶୀଘ୍ର ଚଳାଚଳ କରିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧି ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟକୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଖଣ୍ଡନ ଏବଂ ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ମଧ୍ୟରାତ୍ରିରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 40କୁ ବୃଦ୍ଧି। ସମ୍ବାଦ ଶେଷ ହେଲା।